ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ସାରା ରାଜ୍ୟ ପ୍ରଭାବିତ, ଦେଶର ପ୍ରମୁଖ 10ଟି ଟ୍ରେଡ୍ ୟୁନିୟନ ପକ୍ଷରୁ 12 ଦଫା ଦାବି ନେଇ ଦିଆଯାଇଥିବା ଭାରତ ବନ୍ଦ ଡାକରା ପ୍ରଭାବ ଆଜି ସାରା ରାଜ୍ୟରେ ଦେଖିବାକୁ ମିଳିଛି। ବନ୍ଦ ସମ୍ପୂର୍ଣ୍ଣ ସଫଳ ନହେଲେ ମଧ୍ୟ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ବନ୍ଦ ଅନୁଭୂତ ହୋଇଛି। ରେଳ ସେବା, ବସ୍ ସେବା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଯାତାୟାତ ସେବା ବାଧାପ୍ରାପ୍ତ ହୋଇଛି। ଖଣ୍ଡପଡ଼ା ଅଞ୍ଚଳରେ ଗତ କିଛି ଦିନ ତଳେ 35 ଜଣ ହିତାଧିକାରୀଙ୍କ ଭତ୍ତା ଟଙ୍କାରେ 118 ଖଣ୍ଡ 50 ଟଙ୍କିଆ ଜାଲ ନୋଟ୍ ଥିବା ଘଟଣା ପଦାକୁ ଆସିବା ପରେ ଆଜି ପୁଣି ପଥରଦ୍ୱାର ମୁରାରୀପୁର ଗ୍ରାମରେ 12 ଜଣ ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତ୍ତା ଟଙ୍କାରେ 61 ଖଣ୍ଡ 50 ଟଙ୍କିଆ ଜାଲ ନୋଟ୍ ଥିବା ଜଣାପଡ଼ିଛି। ଏ ନେଇ ହିତାଧିକାରୀଙ୍କ ପକ୍ଷରୁ ଖଣ୍ଡପଡ଼ା ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଥାଉ କି ଗତ 29 ତାରିଖ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ସମୟରେ ପ୍ରଥମେ ଜାଲ ନୋଟ୍ ମିଳିଥିଲା। ଏ ନେଇ 35 ଜଣ ହିତାଧିକାରୀ ଖଣ୍ଡପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସୁପ୍ରିମକୋର୍ଟ ଓଡ଼ିଶା ପ୍ୟାନେଲରେ ଆଉ 2 ଓକିଲ। ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ପ୍ୟାନେଲରେ ଆଉ 2 ଜଣ ଓକିଲଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ସଞ୍ଜୀବ କୁମାର ପାଣିଗ୍ରାହୀ ଓ ଅନାଦିତା ପୂଜାରୀ। ପୂର୍ବରୁ ଏହି ପ୍ୟାନେଲରେ 6 ଜଣ ଓକିଲ ନିଯୁକ୍ତି ପାଇଥିଲେ। ଏବେ ଆଉ 2 ଜଣ ନିଯୁକ୍ତି ପାଇବାରୁ ରାଜ୍ୟ ସରକାର ପ୍ୟାନେଲର ଓକିଲ ସଂଖ୍ୟା 8କୁ ବୃଦ୍ଧି ପାଇଛି। ନିଷ୍ପତ୍ତି ନେଇପାରୁନାହାନ୍ତି ସରକାର। ରାଜ୍ୟରେ ଶିଳ୍ପାୟନକୁ ଏକ ନୂତନ ଦିଗ ପ୍ରଦାନ କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପନୀତି 2015କୁ ଉନ୍ମୋଚନ କରିବେ, କିନ୍ତୁ ଏହି ସମୟରେ ରାଜ୍ୟ ଭିତରେ ଗଢି ଉଠିଥିବା ଏହି ଶିଳ୍ପ ସଂସ୍ଥାକୁ ବଞ୍ଚାଇ ରଖିବା ପ୍ରତି ସରକାରଙ୍କ ନିଘା ନାହିଁ। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ରଖନ୍ତୁ।